প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
হালেলুয়া হালেলুয়া গাও যীশুজা, হালেলুয়া হালেলুয়া গাও যীশুজা। নুয়া জন্ম লাভে হুয়ে নূতন হৃদয়, নুয়া জন্ম লাভে হুয়ে নূতন হৃদয়। হালেলুয়া হালেলুয়া গাও যীশুজা। অছি পাপ ক্ষমা ভাই রে, যিশু রতে সবু পাপ যাবে ধরি রে। যিশু নামে অছি পাপ ক্ষমা ভাই রে, যিশু রতে সবু পাপ যাবে ধরি রে। যিশু পাশে রহিলে নাহি পাপ ভয়, যিশু পাশে রহিলে নাহি পাপ ভয়। হালেলুয়া হালেলুয়া গাও যীশুজা। মন ফেরাইলে ভাই মিলাই শান্তি, মন আত্মা দেহ পুরি লভে সকতি। মন ফেরাইলে ভাই মিলাই শান্তি, মন আত্মা দেহ পুরি লভে সকতি। মন হুয়ে স্থির আত্মা লভে বড়া ভয়, মন হুয়ে স্থির আত্মা লভে বড়া ভয়।
ପୁନରୁତ୍ଥିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ଆଜିର ବାଇବେଲ ଅଧ୍ୟୟନକୁ ସ୍ୱାଗତ ଜଣାଏ। ଆଜି ଆମେ ପ୍ରଭୁ ଯୀଶୁଙ୍କ ଜୀବନର ଆଉ ଏକ ବିଶେଷ ଘଟଣା ବିଷୟରେ ଆଲୋଚନା କରିବା, ଯାହା ତାଙ୍କର ଉଦ୍ଧାରକାରୀ ସେବାରେ ପୁନରୁତ୍ଥାନ ପରବର୍ତ୍ତୀ ଘଟଣା ଅଟେ। ସେ ଯାହା କରିବା ପାଇଁ ଆସିଥିଲେ, ଅର୍ଥାତ୍ ପିତାଙ୍କ ଇଚ୍ଛା ସାଧନ କରିବାରେ, ଏକ ପର୍ଯ୍ୟାୟକୁ ଏହା ସଫଳ କରିଲା। ଏହା ହେଉଛି ସ୍ୱର୍ଗାରୋହଣ। ଦେହଧାରଣରେ ଈଶ୍ୱରଙ୍କ ପୁତ୍ର ମନୁଷ୍ୟ ପୁତ୍ର ହେଲେ, ରକ୍ତମାଂସ ଶରୀର ଧାରଣ କଲେ, ମୃତ୍ୟୁଭୋଗ କଲେ, ପୁନରୁତ୍ଥିତ ହେଲେ ଓ 40 ଦିନ ପରେ ସେ ସେହି ସମାନ କୁମାରୀ ଗର୍ଭଜାତ କୃଷାର୍ପିତ ପୁନରୁତ୍ଥିତ ଓ ଗୌରବାନ୍ୱିତ ଶରୀରରେ ସ୍ୱର୍ଗକୁ ଫେରିଲେ। ଈଶ୍ୱର ମନୁଷ୍ୟ ହୋଇ ସ୍ୱର୍ଗରୁ ପୃଥିବୀକୁ ଆସିଲେ ଓ ତତ୍ପରେ ଈଶ୍ୱର ମନୁଷ୍ୟ ଭାବେ ସ୍ୱର୍ଗକୁ ଫେରିଲେ। ଦେହ ଧାରଣରେ ସେ ସ୍ୱର୍ଗରୁ ଆସିବା ଦ୍ୱାରା ଈଶ୍ୱରତ୍ୱ ହରାଇ ନଥିଲେ। ଠିକ୍ ସେହିଭଳି ସ୍ୱର୍ଗାରୋହଣରେ ସ୍ୱର୍ଗକୁ ଯିବା ଦ୍ୱାରା ମନୁଷ୍ୟତ୍ୱ ହରାଇ ନଥିଲେ। ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିବା ପୂର୍ବରୁ ସମଗ୍ର ଜଗତରେ ସୁସମାଚାର ପ୍ରଚାର କରିବା ପାଇଁ ତାଙ୍କର ଶିଷ୍ୟମାନଙ୍କୁ ମହାନ ଆଦେଶ ଦେଇଥିଲେ। ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ସରଳ ଭାବେ ପ୍ରକାଶ କରେ ଯେ ଏହା ହେଉଛି ସ୍ୱର୍ଗକୁ ତାଙ୍କ ପିତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ, ପୁଣି ପୁନରୁତ୍ଥିତ ଓ ଗୌରବାନ୍ୱିତ ଶରୀରରେ। ସେ ଜିତ ପର୍ବତରୁ ଶିଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗାରୋହଣ କରିଥିଲେ। ଖଣ୍ଡେ ମେଘ ପ୍ରେରିତମାନଙ୍କ ଦୃଷ୍ଟିଗୋଚରରୁ ତାଙ୍କୁ ଘେନିଗଲା। ସେ ଯାଉ ଯାଉ ପ୍ରେରିତମାନେ ଆକାଶ ଆଡ଼କୁ ଏକ ଦୃଷ୍ଟିରେ ଚାହିଁଥିବା ବେଳେ ଶୁକ୍ଳବସ୍ତ୍ର ପରିହିତ 2 ଜଣ ପୁରୁଷ ପ୍ରେରିତମାନଙ୍କୁ କହିଲେ, ଯୀଶୁ ଯେଉଁ ପ୍ରକାରେ ସ୍ୱର୍ଗରେ ଗୃହୀତ ହେଲେ ସେହି ପ୍ରକାରେ ଆଗମନ କରିବେ। ଯୀଶୁଙ୍କ ସ୍ୱର୍ଗାରୋହଣ ବିଷୟରେ ମାଓବାଦୀମାନେ ପୂର୍ବରୁ କହିଥିଲେ। ଦାଉଦ ଗୀତସଂହିତା 68 ଅଧ୍ୟାୟ ତାର 18 ପଦରେ କହିଲେ, ତୁମ୍ଭେ ଉର୍ଦ୍ଧ୍ୱରେ ଆରୋହଣ କରିଅଛ, ତୁମ୍ଭେ ଆପଣା ବନ୍ଦୀମାନଙ୍କୁ ବନ୍ଦୀସ୍ଥାନକୁ ନେଇଅଛ। ଯୀଶୁ ନିଜେ ଜହନ 16 ପର୍ବ 27ରୁ 28, 20 ପର୍ବ 17, 6 ପର୍ବ 61ରୁ 62ରେ ନିଜର ସ୍ୱର୍ଗାରୋହଣ ବିଷୟ ଉଲ୍ଲେଖ କରିଛନ୍ତି। ଲୁକ ସାକ୍ଷ୍ୟ ଦିଅନ୍ତି ଯେ ପୁନରୁତ୍ଥିତ ଖ୍ରୀଷ୍ଟ ସେମାନଙ୍କୁ ଆଶୀର୍ବାଦ କରୁ କରୁ ସେମାନଙ୍କଠାରୁ ନୀତ ହୋଇ ସ୍ୱର୍ଗକୁ ଗଲେ। ସ୍ତିଫାନ ପ୍ରସ୍ତରାଘାତ ପାଇଲାବେଳେ ମନୁଷ୍ୟପୁତ୍ରଙ୍କୁ ସ୍ୱର୍ଗରେ ଛିଡ଼ା ହେବାର ଦେଖିଥିଲେ। ଜହନ ମଧ୍ୟ ପୁନରୁତ୍ଥିତ ଓ ସ୍ୱର୍ଗାରୋହଣ କରିଥିବା ପ୍ରଭୁଙ୍କୁ ସ୍ୱର୍ଗରେ ଦେଖିଥିଲେ। ପିତର ଓ ପାଉଲ ମଧ୍ୟ ସ୍ୱର୍ଗାରୋହଣ ବିଷୟରେ ଉଲ୍ଲେଖ କରନ୍ତି। ପ୍ରଭୁ ଯୀଶୁ ବର୍ତ୍ତମାନ ଯେଉଁ ବାସ୍ତବ ସ୍ଥାନରେ ଉପବେଶନ କରୁଛନ୍ତି, ସେହି ସ୍ଥାନ ଓ ପୃଥିବୀ ମଧ୍ୟରେ ଥିବା ସମସ୍ତ ସ୍ୱର୍ଗ ଓ ଆକାଶମଣ୍ଡଳରେ ଥିବା ଦୁଷ୍ଟାତ୍ମାମାନଙ୍କୁ ଓ ମାଧ୍ୟାକର୍ଷଣ ଶକ୍ତି ଅତିକ୍ରମ କରି ସେ ସେଠାରେ ପହଞ୍ଚିଲେ। ପୁରାତନ ନିୟମର ସାଧୁମାନଙ୍କ ରୂପାନ୍ତରଣ ଓ ସ୍ଥାନାନ୍ତରଣ ଖ୍ରୀଷ୍ଟଙ୍କ ଆଗମନ ସମୟରେ ସାଧୁମାନଙ୍କ ରୂପାନ୍ତରଣ ଓ ସ୍ଥାନାନ୍ତରଣ ଯୀଶୁଙ୍କ ସ୍ୱର୍ଗାରୋହଣ ମଧ୍ୟରେ ବିଶେଷ ପାର୍ଥକ୍ୟ ଅଛି। ଯୀଶୁ ନିଜେ କ'ଣ ଅଟନ୍ତି ଓ କ'ଣ କରିଛନ୍ତି ସେହି ଅଧିକାରରେ ସେ ସ୍ୱର୍ଗାରୋହଣ କଲେ। ସାଧୁମାନେ ଈଶ୍ୱରଙ୍କ ଶକ୍ତିରେ ରୂପାନ୍ତରିତ ହୋଇ ସ୍ୱର୍ଗାରୋହଣ କଲେ, ମାତ୍ର ପ୍ରଭୁ ଯୀଶୁ ନିଜର ଅଧିକାର ଓ ଶକ୍ତି ବଳରେ ସ୍ୱର୍ଗାରୋହଣ କରିଥିଲେ। ସ୍ୱର୍ଗାରୋହଣ ଏକ ନିତ୍ୟାନ୍ତ ଆବଶ୍ୟକୀୟ ପଦକ୍ଷେପ। ଏହା ପୃଥିବୀରେ ତାଙ୍କର ସେବାର ଶେଷ କାର୍ଯ୍ୟ ଓ ସ୍ୱର୍ଗୀୟ ସେବାର ଆରମ୍ଭ କାର୍ଯ୍ୟ। ସୁସମାଚାର ପ୍ରକାଶ କରେ ଶିଷ୍ୟମାନେ ଆକ୍ଷରିକ ଭାବେ ଯୀଶୁଙ୍କୁ ଦେଖି ଏହି ପୃଥିବୀରେ କାର୍ଯ୍ୟ କରୁଥିଲେ। ପ୍ରେରିତମାନଙ୍କ କ୍ରିୟା ଓ ପତ୍ରସମୂହ ପ୍ରକାଶ କରେ ସେହି ସମାନ ଶିଷ୍ୟମାନେ ସ୍ୱର୍ଗରେ ଥିବା ସେହି ସମାନ ଈଶ୍ୱର ମନୁଷ୍ୟ ଅର୍ଥାତ୍ ପୁନରୁତ୍ଥିତ ଓ ଗୌରବାନ୍ୱିତ ଈଶ୍ୱର ମନୁଷ୍ୟକୁ ଦେଖି ଚାଲୁଥିଲେ। ତେଣୁ ପ୍ରତ୍ୟେକ ବିଶ୍ୱାସୀ ମଧ୍ୟ ସେହି ସମାନ ବିଶ୍ୱାସରେ ଜୀବନ ଧାରଣ କରିବା ଉଚିତ। ଯୀଶୁଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ବିଶ୍ୱାସୀମାନଙ୍କ ପାଇଁ ଅନେକ ଲାଭଜନକ, ତଥାପି ଏହାର ସତ୍ୟତାକୁ ଅନେକ ସମୟରେ ଏଡ଼ାଇ ଦିଆଯାଏ। ତେଣୁ ସାଧାରଣ ବିଶ୍ୱାସୀ ଏ ବିଷୟରେ ପ୍ରାୟ ଚିନ୍ତା କରେ ନାହିଁ। ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ଅନ୍ତତଃ ପକ୍ଷେ 8ଟି କାରଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମତଃ ଏହାଦ୍ୱାରା ଖ୍ରୀଷ୍ଟଙ୍କ ସ୍ୱସୀମିତତାର ପରିସମାପ୍ତି ଘଟିଅଛି। ପୃଥିବୀରେ ଥିବାବେଳେ ଖ୍ରୀଷ୍ଟ ମନୁଷ୍ୟ ସଦୃଶ ଜୀବନ ଧାରଣ କରିଥିଲେ ଓ ତାଙ୍କର କେତେକ ଈଶ୍ୱରୀୟ ଗୁଣକୁ ବ୍ୟବହାର ନ କରିବାକୁ ବାଛିଥିଲେ। ଶତ୍ରୁମାନେ ତାଙ୍କୁ ଯେତେ ଦୂର ସମ୍ଭବ ସେତେ ଦୂର ଅପମାନିତ ତୁଚ୍ଛୀକୃତ କରିଥିଲେ ସୁଦ୍ଧା ସେ ସ୍ୱଇଚ୍ଛାରେ ସୀମିତତାକୁ ଗ୍ରହଣ କରିବା ହେତୁ ଏହାର କିଛି ପ୍ରତ୍ୟୁତ୍ତର ଦେଇନଥିଲେ। ମାତ୍ର ସ୍ୱର୍ଗାରୋହଣ ଫଳରେ ଏହି ସୀମିତତା ସମ୍ପୂର୍ଣ୍ଣ ଦୂରୀଭୂତ ହୋଇଥିଲା। ଦ୍ୱିତୀୟତଃ ଏହାଦ୍ୱାରା ଖ୍ରୀଷ୍ଟ ଉଚ୍ଚୀକୃତ ଓ ଗୌରବାନ୍ୱିତ ହୋଇଥିଲେ। ଯୀଶୁ ଯେଉଁ ନିବେଦନ କରିଥିଲେ ପିତାଙ୍କ ନିକଟରେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା ତଦ୍ୱାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ୱିତ କର, ସେହି ପ୍ରାର୍ଥନା ଏହି ସ୍ୱର୍ଗାରୋହଣ ସଫଳ କରିଥିଲା। ପିତା ଈଶ୍ୱର ତାଙ୍କୁ ଅତିଶୟ ଉନ୍ନତ କରିଥିଲେ। ସେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ସମସ୍ତ ଆଧିପତ୍ୟ, କର୍ତ୍ତାପଣ, ଶକ୍ତି, ପ୍ରଭୁତ୍ୱ, ପୁଣି ଇହକାଳ ଓ ମଧ୍ୟ ପରକାଳରେ ଯେତେ ନାମ ଅଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣା ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରାଇଲେ। ତୃତୀୟରେ, ଖ୍ରୀଷ୍ଟଙ୍କ ସ୍ୱର୍ଗାରୋହଣ ଆମକୁ ନିଶ୍ଚିତ ଆଶ୍ୱାସନା ଦିଏ ଯେ ଆମେ ମଧ୍ୟ ପୁନରୁତ୍ଥିତ ହୋଇ ସ୍ୱର୍ଗକୁ ନୀତ ହେବୁ। ଚତୁର୍ଥରେ, ଆମ ନିମନ୍ତେ ଖ୍ରୀଷ୍ଟଙ୍କ ମଧ୍ୟସ୍ଥି ଓ ଆମ ପକ୍ଷରୁ ନିବେଦନ ପ୍ରାର୍ଥନା କରିବାର ସେବାର ଆରମ୍ଭ ନିମନ୍ତେ ଏହା ସାହାଯ୍ୟ କରେ। ପଞ୍ଚମତଃ, ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିବା ଯୋଗୁଁ ଆମ ମଧ୍ୟରେ ପବିତ୍ରାତ୍ମାଙ୍କୁ ବାସ କରିବା ପାଇଁ ଓ ଆମକୁ ଶକ୍ତିଯୁକ୍ତ କରିବା ପାଇଁ ପ୍ରଭୁ ଯୀଶୁ ପବିତ୍ରାତ୍ମାଙ୍କୁ ପଠାଇଲେ। ସେଥିପାଇଁ ସେ ଶିଷ୍ୟମାନଙ୍କୁ କହିଥିଲେ, ମୋହର ପ୍ରସ୍ଥାନ କରିବାରେ ତୁମମାନଙ୍କ ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେହି ସାହାଯ୍ୟକାରୀ ଅର୍ଥାତ୍ ପବିତ୍ରାତ୍ମା ତୁମମାନଙ୍କ ନିକଟକୁ ଆସିବେ ନାହିଁ, ମାତ୍ର ମୁଁ ଗଲେ ତାହାଙ୍କୁ ତୁମମାନଙ୍କ ନିକଟକୁ ପଠାଇଦେବି। ଷଷ୍ଠରେ ସ୍ୱର୍ଗାରୋହଣ ଯୋଗୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଆତ୍ମିକ ଦାନ ସବୁ ଦେଲେ। ଏହି ଆତ୍ମିକ ଦାନ ସବୁ ମଣ୍ଡଳୀକୁ କଢ଼ାଇ ନେବା ନିମନ୍ତେ ଉଦ୍ଦିଷ୍ଟ। ସ୍ୱର୍ଗାରୋହଣ ଯୋଗୁଁ ସେ ଆମକୁ ପ୍ରେରିତ ଭାଓବାଦୀ, ସୁସମାଚାର ପ୍ରଚାରକ, ପାଳକ ଓ ଶିକ୍ଷକମାନଙ୍କୁ ଦାନ କଲେ। ସପ୍ତମରେ ପ୍ରଭୁ ଯୀଶୁ ସ୍ୱର୍ଗାରୋହଣ କରିଥିବା ହେତୁ ଆମର ସ୍ୱର୍ଗୀୟ ଗୃହ ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ସେ ଆମ ନିମନ୍ତେ ଗୃହ ପ୍ରସ୍ତୁତ କରୁଛନ୍ତି। ଆମେ ଯେ ଏ ପୃଥିବୀରେ ଅଳ୍ପ ସମୟ ରହିବୁ ତାହା ହୃଦୟଙ୍ଗମ କରୁଛୁ। ଆମର ଗୃହ ସ୍ୱର୍ଗରେ ଖ୍ରୀଷ୍ଟଙ୍କ ସହିତ ଅଛି। ଆମର ପ୍ରଭୁ ଗୃହ ପ୍ରସ୍ତୁତ ଶେଷ କଲେ ଆମେ ମଧ୍ୟ ପୁନରୁତ୍ଥିତ ପରିବର୍ତ୍ତିତ ହୋଇ ସ୍ୱର୍ଗକୁ ଯିବୁ। ଅଷ୍ଟମରେ ଏହା ଯୀଶୁଙ୍କ ଦ୍ୱିତୀୟ ଆଗମନର ବିଷୟକୁ ଆଶା କରେ। ପ୍ରେରିତ ଏକ ପର୍ବ 11 ପଦରେ ଆମେ ପଢ଼ୁ, ଏହି ଯେଉଁ ଯୀଶୁ ତୁମମାନଙ୍କ ନିକଟରୁ ସ୍ୱର୍ଗରେ ଗୃହୀତ ହେଲେ ତାହାଙ୍କୁ ତୁମେମାନେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବାର ଦେଖିଲ ସେ ସେହି ପ୍ରକାରେ ଆଗମନ କରିବେ। ତେଣୁ ଯୀଶୁଙ୍କ ସ୍ୱର୍ଗାରୋହଣ ଯୀଶୁଙ୍କ ଦ୍ୱିତୀୟ ଆଗମନର ନିଶ୍ଚିତ ଜ୍ଞାନ। ଏହା ହିଁ ଆମକୁ ଜୀବନ୍ତ ଆଶାରେ ପୃଥିବୀରେ ଜୀବନ ଧାରଣ କରିବାରେ ସାହାଯ୍ୟ କରେ। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।